ओम शांति। आज सकर महावाक्य एक एप्रिल 2025 मधुर सन्तान मानी बाबा ज्ञानर सगर अटंति तांको सर्वज्ञ कहिबा एहा हेउछि ओलटा महिमा करिबा। बाबा तुम मन को केवल पतित रू पवन करिबा पहि आसी प्रश्न बाबांक सहित सबुठारु अधिक महिमा आउ कहार अटे एवं किपरि उत्तर बाबांक सहित भारतर महिमा मध्य बहुत रहिछि। भारत ही अविनाशी भूखंड राष्ट्र अटे। भारत ही स्वर्ग हेउछि। बाबा से भारतवासी मानंकु ही धनवान सुखी एवं पवित्र करुछन्ते। गीतार महिमा मध्य अपरम अपार सर्व शास्त्रमय शिरोमणि गीता ही अटे। तुमे मने चैतन्य ज्ञान गंगा अट। तुम मनंकर महिमा मध्य अपरम अपार। तुमे मने प्रत्यक्ष रूपरे ज्ञान सागरंक ठारु बाहरिच अर्थात जन्म नेच। ओम शांति। ओम शांतिर अर्थकु त नुआ हुंतु बा पुरुणा हुंतु समस्ते जानिछन्ते। तुमे संतान मने जानि जाइछ जे आमे सबु आत्मा परमात्मांकर संतान अटो। परमात्मा उच्चरु उच्च एवं बहुत प्रियरु प्रिय समस्तंकर प्रेमिक अटन्ते। पिलामन्नंकु ज्ञान ओ भक्तिर रहस्यकु बुझाइछि। ज्ञान अर्थात दिन सत्ययुग त्रेतायुग। भक्ति अर्थात राति द्वापर कलियुग। एहा भारतरे ही कथा अटे। प्रथमे प्रथमे तुमे भारतवासी ही एठाकु आसिथाओ। 84 जन्मर चक्र मध्य तुम भारतवासीक पई अटे। भारत ही अविनाशी भूखंड अटे। भारत खंड ही स्वर्ग होइथाए। अन्य कोनोसी खंड स्वर्ग होइ नथाए। पिलामन्नंकु एकथा बुझा जाइछि जे नुआ दुनिया सत्ययुगरे केवल भारत ही थाए। भारत को ही स्वर्ग कुहाजाए। भारतवासी ही पुणि 84 जन्म नेथांती एवं नरकवासी होइथांती। से मने ही पुणि स्वर्गवासी हेबे। एही समय रे समस्ते नरकवासी अटंती। पुणि भी अन्य सब खंड विनाश होई केवल भारत वर्ष ही रहिबो। भारत खंडर महिमा अपरम अपार अटे। भारत रे ही बाबा से तुमको राजयोग सिखाउछंती। एहा हेउछि गीतार पुरुषोत्तम संगम युग। भारत ही पुणि पुरुषोत्तम हेब। वर्तमान से आदि सनातन देवी देवता धर्म भी नाही। राज्य मध्य नाही। तेणु से ही युग मध्य नाही। तुमे संतान मने जानुछ जे विश्वर सर्वशक्तिवान अधिकारी एक भगवान को ही कहा जाय थाए। भारत बसी बड़ा भूल करिछंती कहुछंती से अंतर्जामी अटंती। से समस्तंकर अंतर को जानती। बाबा कहुछंती मु कहार भी अंतर को जानी न थाए। मोर त काम ही हेला पतित मानको पावन करिबा। बहुत कही थांते से बाबा आपण त अंतर्जामी अटंते। बाबा कहुछंते मु बिल्कुल नुहे। मु कहार हृदय को जानी न थाए। मु त केवल आसी पतित मानको पवित्र करी थाए। मते डाकी थांते ही पतित दुनिया रे आउ मु मध्य थरे मात्र ही आसी थाए। जेते बेले कि पुरुणा दुनिया को नुआ करबा को हुए। किंतु मनुष्य मानको एक कथा मध्य जणा नहीं जे एही दुनिया नुआरो पुरुणा पुरुणारो नुआ केबे होई थाए। प्रत्येक वस्तु नुआरो पुरुणा सत्व रज तमरे निश्चिंत रूपांतरित होई थाए। मनुष्य मध्य सेई परे होई थांते। बालक सत्व प्रधान अटे। पुणे जवान होई थाए। पुणे बूढ़ा होई थाए। अर्थात रज तमरे आसी थाए। शरीर बुढ़ा होइगले पुणे ताको छाड़ी छोट पिला होई थांते। पिला मन्ने जाने छंते जे नुआ दुनिया रे भारत केते उच्च थिला। भारतर महिमा अपरम अपार अटे। एते सुखी धनवान पवित्र आउ कोनोसी खंड नुहे। एहाको पुणे सत्व प्रधान करिबा पाई बाबा आसिछन्ते। वर्तमान सत्व प्रधान दुनिया रा स्थापना होइवछि। त्रिमूर्ति ब्रह्मा विष्णु शंकरंकु सृष्टि किए करिछन्ते। ଉଚ୍ଚରୁ ଉଚ୍ଚତ ଶିବ ବାବା ଅଟନ୍ତି, କହିଥାନ୍ତି ତ୍ରିମୂର୍ତ୍ତି ବ୍ରହ୍ମା, କିନ୍ତୁ ଅର୍ଥ କିଛି ବି ବୁଝିନଥାନ୍ତି। ବାସ୍ତବରେ କହିବା ଦରକାର ଯେ ତ୍ରିମୂର୍ତ୍ତି ଶିବ ନା କି ବ୍ରହ୍ମା। ପୁଣି କହିଥାନ୍ତି ଦେବଦେବ ମହାଦେବ, ଶଙ୍କରଙ୍କୁ ଉଚ୍ଚରେ ରଖୁଛନ୍ତି, ତେବେ ତ୍ରିମୂର୍ତ୍ତି ଶଙ୍କର କହିବା ଦରକାର ନା। ପୁଣି ତ୍ରିମୂର୍ତ୍ତି ବ୍ରହ୍ମା କାହିଁକି କହୁଛନ୍ତି, ଶିବ ହେଲେ ରଚୟିତା, ଗାୟନ ମଧ୍ୟ କରୁଛନ୍ତି ଯେ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ଵାରା ବ୍ରାହ୍ମଣ ଧର୍ମର ସ୍ଥାପନା କରିଥାନ୍ତି। ଭକ୍ତି ମାର୍ଗରେ ଜ୍ଞାନର ସାଗର ବାବାଙ୍କୁ ସର୍ବଜ୍ଞ ବୋଲି କହିଥାନ୍ତି, ତେବେ ସେହି ମହିମା ତ ଅର୍ଥ ସହିତ ନୁହେଁ। ତୁମେ ପିଲାମାନେ ଜାଣୁଛ ଯେ ବାବାଙ୍କ ଦ୍ଵାରା ଆମକୁ ସମ୍ପତ୍ତି ମିଳୁଛି, ସେ ନିଜେ ଆସି ଆମ ବ୍ରାହ୍ମଣ ମାନଙ୍କୁ ରାଜଯୋଗର ପାଠ ପଢ଼ାଉଛନ୍ତି, କାହିଁକି ନା ସେ ପିତା ଏବଂ ପରମ ଶିକ୍ଷକ ମଧ୍ୟ ଅଟନ୍ତି। ବିଶ୍ୱର ଇତିହାସ ଭୂଗୋଳ କିପରି ଚକ୍ର ଲଗାଉଛି ତାହା ମଧ୍ୟ ବୁଝାଉଛନ୍ତି, କାରଣ ସେ ହିଁ ଜ୍ଞାନର ସାଗର ଅଟନ୍ତି। ବାକି ଏପରି ନୁହେଁ କି ସେ ସର୍ବଜ୍ଞ ଅଟନ୍ତି, ଏ କଥା ବାପି ଭାବିବା ଭୁଲ। ମୁଁ ତ ଏଠାକୁ ଆସି କେବଳ ପତିତ ମାନଙ୍କୁ ପାବନ କରିଥାଏ, ଏକୋଇଶ ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ଦେଇଥାଏ। ଭକ୍ତି ମାର୍ଗରେ ଅଳ୍ପ କାଳର ସୁଖ ମିଳେ ଯାହାକୁ ସନ୍ନ୍ୟାସୀ ହଟଯୋଗୀ ଜାଣନ୍ତି ହିଁ ନାହିଁ, ବ୍ରହ୍ମକୁ ମନେ ପକାଇଥାନ୍ତି। ତେବେ ବ୍ରହ୍ମ ତ ଭଗବାନ ନୁହେଁ, ଭଗବାନ ତ ଏକମାତ୍ର ନିରାକାର ଶିବ, ଯିଏକି ସର୍ବ ଆତ୍ମାଙ୍କର ପିତା ଅଟନ୍ତି। ଆମ ଆତ୍ମା ମାନଙ୍କର ରହିବାର ସ୍ଥାନ ବ୍ରହ୍ମାଣ୍ଡ ସୁଇଟ୍ ହୋମ୍ ମିଠା ଘର ଅଟେ, ସେହିଠାରୁ ଆମେ ଆତ୍ମା ମାନେ ଏଠାକୁ ପାଠ କରିବାକୁ ଆସିଛୁ। ଆତ୍ମା କହିଥାଏ ମୁଁ ଗୋଟିଏ ଶରୀର ଛାଡ଼ି ଦ୍ୱିତୀୟ ତୃତୀୟ ଶରୀର ଧାରଣ କରୁଛି, ଚୌରାଅଶୀ ଜନ୍ମ ମଧ୍ୟ ଭାରତବାସୀଙ୍କର ହିଁ ହୋଇଥାଏ। ଯେଉଁମାନେ ବହୁତ ଭକ୍ତି କରିଥାନ୍ତି ସେଇମାନେ ପୁଣି ଜ୍ଞାନକୁ ମଧ୍ୟ ଭଲ ଭାବରେ ଗ୍ରହଣ କରିଥାନ୍ତି। ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହିଲେ ମଧ୍ୟ ଶ୍ରୀମଦରେ ଚାଲ, ତୁମେ ସମସ୍ତେ ଆତ୍ମାମାନେ ଏକମାତ୍ର ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟ। ଭକ୍ତି ମାର୍ଗରୁ ଆରମ୍ଭ କରି ତୁମେ ଏବେ ପର୍ଯ୍ୟନ୍ତ ମନେ ପକାଇ ଆସିଛ, ଆତ୍ମା ତାର ପିତାଙ୍କୁ ମନେ ପକାଇଥାଏ, ଏହା ହିଁ ହେଉଛି ଦୁଃଖଧାମ। ଆମେ ଆତ୍ମାମାନେ ଅସଲରେ ଶାନ୍ତିଧାମର ନିବାସୀ ଅଟୁ, ପରେ ପୁଣି ସୁଖଧାମକୁ ଆସିଲେ ଚୌରାଅଶୀ ଜନ୍ମ ନେଲେ। ହମ୍ ସୋହମ୍ର ଅର୍ଥକୁ ମଧ୍ୟ ବାପା ବୁଝାଇଛନ୍ତି, ସେମାନେ ତ କହିଦେଇଥାନ୍ତି ଆତ୍ମା ସୋ ପରମାତ୍ମା, ପରମାତ୍ମା ସୋ ଆତ୍ମା। ଏବେ ବାପା କହୁଛନ୍ତି ଯେ ହମ୍ ସୋ ଅର୍ଥାତ୍ ଆମେ ସେହି ଦେବତା କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଅଟୁ, ବର୍ତ୍ତମାନ ଆମେ ପୁଣି ଦେବତା ହେବା ପାଇଁ ବ୍ରାହ୍ମଣ ହୋଇଛୁ, ଏହା ହେଉଛି ପ୍ରକୃତ ଅର୍ଥ, ସେସବୁ ସମ୍ପୂର୍ଣ୍ଣ ଭୁଲ। ସତ୍ୟ ଯୁଗରେ ଏକମାତ୍ର ଦେବୀ ଦେବତା ଧର୍ମ ଥିଲା, ଅଦ୍ୱୈତ ଧର୍ମ ଥିଲା, ପରେ ଆଉ ସବୁ ଧର୍ମ ସ୍ଥାପିତ ହେଲା, ତେଣୁ ଦ୍ୱୈତ କୁହାଗଲା। ଦ୍ୱାପର ଠାରୁ ଆସୁରୀ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ, ସତ୍ୟ ଯୁଗରେ ରାବଣ ରାଜ୍ୟ ହିଁ ନାହିଁ, ତେଣୁ ସେଠାରେ ପାଞ୍ଚ ବିକାର ହିଁ ନଥାଏ, ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି। ଏବେ ତୁମେ ହେଉଛ ଈଶ୍ୱରୀୟ ବିଦ୍ୟାର୍ଥୀ, ତେଣୁ ଇଏ ଆମ ଆତ୍ମା ମାନଙ୍କର ଶିକ୍ଷକ ବି ହେଲେ, ପିତା ବି ହେଲେ, ପୁଣି ତୁମ ସନ୍ତାନ ମାନଙ୍କୁ ସଦ୍ଗତି ଦେଇ ସ୍ୱର୍ଗକୁ ନେଇ ଯାଉଛନ୍ତି। ତେଣୁ ପିତା ଶିକ୍ଷକ ଗୁରୁ ତିନିଟି ଯାକ ହୋଇଗଲେ, ତାଙ୍କର ତୁମେ ସନ୍ତାନ ହୋଇଛ, ତେଣୁ ତୁମମାନଙ୍କୁ କେତେ ଖୁସି ହେବା ଦରକାର। ମନୁଷ୍ୟ ତ କିଛି ବି ଜାଣିନାହାନ୍ତି, କାରଣ ଏହା ରାବଣ ରାଜ୍ୟ ଅଟେ ନା, ପ୍ରତ୍ୟେକ ବର୍ଷ ରାବଣକୁ ଜଳାଇ ଆସୁଛନ୍ତି, କିନ୍ତୁ ରାବଣ କିଏ ଏକଥା ଜାଣିନାହାନ୍ତି। ତୁମେ ସନ୍ତାନ ମାନେ ଜାଣିଛ ଏହି ରାବଣ ଭାରତର ସବୁଠାରୁ ବଡ଼ ଶତ୍ରୁ ଅଟେ, ଏହି ଜ୍ଞାନ ତୁମ ପିଲାମାନଙ୍କୁ ହିଁ ଜ୍ଞାନର ସାଗର ବାବାଙ୍କ ଠାରୁ ମିଳିଛି, ସେହି ବାବା ହିଁ ଜ୍ଞାନର ସାଗର ଆନନ୍ଦର ସାଗର ଅଟନ୍ତି। ସେହି ଜ୍ଞାନ ସାଗରଙ୍କ ଠାରୁ ତୁମେ ବୁଦ୍ଧି ରୂପକ ବାଦଲକୁ ଜ୍ଞାନରେ ଭରପୁର କରିଯାଇ ପୁଣି ବର୍ଷା କରୁଛ, ज्ञान गंगा तुम्हें माने ही अट तुमरे ही महिमा रही बाबा कहते मु तुमको वर्तमान पवित्र करने आसी गोटे जन्म पवित्र रुह मत मन पकाओ तेब तुम्हें तुम प्रधान सत्य प्रधान हो मुहि पतित पावन अटे तेणु जिते पारुच जोगर जात्रा को बढ़ाओ मुखरे शिव बाबा कहिबा मध्य दरकार नहीं जेपरी प्रेमिका प्रेमिक को मन पकाई थाए थरे देखा होई गला पास पुणी बुद्धि रे तांकरे ही स्मृति रही जाए थाए भक्ति मार्ग रे जिए जिउ देवतांको मन पकाई थांते पूजा करी थांते तांकर साक्षात्कार होई जाए थाए ताहेला अल्प समय पाए भक्ति करी करी एते तळ को खसी आसिछंते वर्तमान त मृत्यु सन्मुखरे उपस्थित हाय हाय परे पुणे जय जय खार हेब भारत रे ही रक्तर नदी बहिब गृह युद्धर प्रभाव मध्य देखा जाउचे समस्ते तम प्रधान होई गलेने वर्तमान तुम्हें स्वत प्रधान हेउचो जिए कल्प पूर्वे देवता होइथिले से माने ही असे बापांको ठारो संपत्ति नेबे जे कम भक्ति करिथिबे से ज्ञान भी कम बुझिबे पुणी प्रजारे मध्य क्रमानुसारे पद पाइबे भल पुरुषार्थी श्रीमत अनुसारे चली भल पद पाइबे शिष्टाचार मध्य भल रहिबा दरकार दैवी गुण मध्य धारण करबा को हेब जहा पुणी एकोसी जन्म पर्यंत चलिब वर्तमान समस्तंक भितरे असुरी गुण रहिछि एहा असुरी दुनिया पतित दुनिया अटे ना तुम संतान मन को विश्वर इतिहास भूगोल मध्य बुझा जाइछि एहे समय रे बाबा कहुछन्ति मते मने पकाइबार मेहनत कर तेबे तुम्हें सच्चा सुना होइजिबो सत्य जुग हेला सुवर्ण जुग सच्चा सुनारे पुणि त्रेतया जुगरे चांदीर खाद मिशी थाए कला कम हो जाए थाए वर्तमान त कोनोसी कला नाही जेते बेले ही परी अवस्था हो जाए थाए सेते बेले ही बाबा आसी थांते एहा मध्य ड्रामा रे निर्धारित रहिछि एही रावण राज्य रे समस्ते अपूजा हो जाए छंते जहा कि एही विशाल ड्रामा रे पाटधारी होई मध्य ड्रामार आदि मध्य अंत को जानते नहीं तुम्हें पाटधारी अभिनेता अट ना तुम्हें जानिछ जे आमे एथा को पाठ करबा को आसिछु किंतु पाटधारी होई मध्य निजर पाठ को जानी नहंते तेनो बेहोतर पापा कहिबे ना तुम्हें केते अज्ञानी होई जाइछ वर्तमान मो तुम मन को ज्ञानी एवं हीरा तुल्य करुछि पुणे रावण कौड़ी परी करी दे थाए मुहि ऐसे समस्त को साथीरे दे जाउचे पुणे यही पतित दुनिया मध्य विनाश हो मसा माचे भरी मु समस्त को साथीरे दे जाए थाए तुम्हारा लक्ष्य उद्देश्य सन्मुखरे रहिचे यही परी तुम मन को हेबा को पड़िबो तेबे तो तुम्हें स्वर्गवासी हेब तुम्हें ब्रह्मा कुमार कुमारी मने एवे ही पुरुषार्थ करुछ मनीष मानकर बुद्धि तम प्रधान हो जाइछि तेनो बुझी परु नहांते एते ब्रह्मा कुमार ब्रह्मा कुमारी अछंते तेनु निश्चिंत रूपे प्रजापिता ब्रह्मा मध्य थिबे ब्राह्मण हेउछंते चुटी ब्राह्मण पुणी देवता चित्र रे विराट रूपर ब्राह्मण को एवं शिव को रखी नहांते तुम्हें ब्राह्मण माने एबे भारत को स्वर्ग रे परिणत करुछ अच्छा मीठा मीठा सिकले दे संतान मानंक प्रति माता पिता बाप दादांकर मधुर स्नेह संपर्ण शुभेच्छा एवं सुप्रभात आत्मिक पितांकर आत्मिक संतान मानंक नमस्ते धारणा पाई मुख्य सारांश नंबर एक उच्च पद पाइबा पाई श्रीमत रे चली उत्तम आचरण धारण करबा को हेब नंबर दुई सच्चा प्रेमिका हो एकमात्र प्रेमिक बापा को ही मन पकाइबा को हेब जेते दूर संभव जोगर अभ्यास को बढ़ाइबा को हेब बरदान निमित्त पणियार स्मृति द्वारा माया आसीबार द्वारा बंद करुथिबा ଡବଲ ଲାଇଟ୍ ହୁଅ। ଯେଉଁମାନେ ସର୍ବଦା ନିଜକୁ ନିମିତ୍ତ ମନେ କରି ଚାଲିଥାନ୍ତି ସେମାନଙ୍କୁ ଡବଲ ଲାଇଟ୍ ସ୍ଥିତିର ଅନୁଭବ ସ୍ୱତଃ ହିଁ ହୋଇଥାଏ। କରି କରାଇବା ବାଲା ବାବା କରାଉଛନ୍ତି ମୁଁ ନିମିତ୍ତ ଅଟେ। ଏହି ସ୍ମୃତି ଦ୍ୱାରା ହିଁ ସଫଳତା ମିଳିଥାଏ। ଯଦି ମୋ ପଣିଆ ଆସିଲା ତେବେ ମାୟାର ଗେଟ୍ ଖୋଲିଗଲା। ଯଦି ନିମିତ୍ତ ବୋଲି ଭାବିଲ ତେବେ ମାୟାର ଗେଟ୍ ବନ୍ଦ ହେଲା। ତେଣୁ ନିମିତ୍ତ ଭାବିବା ଦ୍ୱାରା ମାୟା ଜିତ ହୋଇଥାନ୍ତି ଏବଂ ଡବଲ ଲାଇଟ୍ ବି ହୋଇଯାଇଥାନ୍ତି। ତା ସହିତ ମଧ୍ୟ ନିଶ୍ଚିନ୍ତ ମିଳିଥାଏ ଏହି ସ୍ମୃତି ନମ୍ବର ୱାନ୍ ପଦ ପ୍ରାପ୍ତ କରିବାର ଆଧାର ପାଲଟି ଯାଏ। ସ୍ଲୋଗାନ, ଯଦି ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ କର୍ମ କରିବ ତେବେ ସହଜରେ ସଫଳତା ମିଳିଯିବ। ମାତେଶ୍ୱରୀଙ୍କର ମହାବାକ୍ୟ, ମନୁଷ୍ୟ ଆତ୍ମା ନିଜର ସମ୍ପୂର୍ଣ୍ଣ ରୋଜଗାର ଅନୁସାରେ ଭବିଷ୍ୟତ ପ୍ରାରବ୍ଧ ଭୋଗ କରିଥାଏ। ଦେଖ, ବହୁତ ମନୁଷ୍ୟ ଏଭଳି ଭାବୁଛନ୍ତି ଯେ ମୋର ପୂର୍ବ ଜନ୍ମର ଭଲ କର୍ମ ପାଇଁ ମୋତେ ଏହି ଜ୍ଞାନ ପ୍ରାପ୍ତ ହୋଇଛି। ବାସ୍ତବରେ ଏଭଳି କିଛି କଥା ହିଁ ନାହିଁ। ପୂର୍ବ ଜନ୍ମର କର୍ମର ଭଲ ଫଳ ରହିଛି ଏକଥା ତ ଆମେ ଜାଣିଛୁ। କଳ୍ପର ଚକ୍ର ଘୁରି ଚାଲିଛି, ସତ୍ତ୍ୱ ରଜତମ ଏଭଳି ପରିବର୍ତ୍ତନ ହେବାରେ ଲାଗିଛି, କିନ୍ତୁ ଡ୍ରାମା ଅନୁସାରେ ପୁରୁଷାର୍ଥ ଅନୁସାରେ ପ୍ରାରବ୍ଧ ଗଢିବାର ମାର୍ଜିନ ମଧ୍ୟ ରହିଛି। ସେଥିପାଇଁ ତ ସତ୍ୟଯୁଗରେ କେହି ରାଜାରାଣୀ, କେହି ଦାସଦାସୀ, କେହି ପ୍ରଜା ପଦକୁ ପ୍ରାପ୍ତ କରୁଛନ୍ତି। ତେବେ ପୁରୁଷାର୍ଥର ସିଦ୍ଧି ହେଲା ସେଠାରେ କୌଣସି ଦ୍ୱୈତ ଭାବନା, ଈର୍ଷାର ଭାବନା ରହିବ ନାହିଁ। ସେଥିପାଇଁ ତ ସେଠାରେ ପ୍ରଜାମାନେ ମଧ୍ୟ ସୁଖୀ ଅଟନ୍ତି। ରାଜାରାଣୀ ପ୍ରଜାମାନଙ୍କର ଏଭଳି ପାଳନ କରିଥାନ୍ତି ଯେପରି ମା ବାପା ନିଜର ପିଲାମାନଙ୍କର ପାଳନ କରିଥାନ୍ତି। ସେଠାରେ ଗରିବ ସାହୁକାର ସମସ୍ତେ ସନ୍ତୁଷ୍ଟ ରହିଥାନ୍ତି। ଏହି ଗୋଟିଏ ଜନ୍ମର ପୁରୁଷାର୍ଥ ଆଧାରରେ ଏକୋଇଶ ପିଢ଼ି ପାଇଁ ସୁଖ ଭୋଗ କରିଥାନ୍ତି। ଏହା ହେଉଛି ଅବିନାଶୀ ରୋଜଗାର, ଯାହାଦ୍ୱାରା ଏହି ଅବିନାଶୀ ରୋଜଗାରରେ ଅବିନାଶୀ ଜ୍ଞାନର ଆଧାରରେ ଅବିନାଶୀ ପଦ ମିଳିଥାଏ। ଏବେ ଆମେ ସତ୍ୟଯୁଗୀ ଦୁନିଆକୁ ଯାଉଛୁ। ବାସ୍ତବରେ ଏହି ଖେଳ ଚାଲିଛି, ଏଠାରେ କୌଣସି ଚୁମନ୍ତରର କଥା ନାହିଁ। ଗୁରୁମତ, ଶାସ୍ତ୍ରର ମତ କୌଣସି ପରମାତ୍ମାଙ୍କର ମତ ନୁହେଁ। ପରମାତ୍ମା କହୁଛନ୍ତି, ସନ୍ତାନମାନେ, ଏହି ଗୁରୁମତ ଶାସ୍ତ୍ର ମତ କିଛି ମୋର ମତ ନୁହେଁ। ଏହା ତ କେବଳ ମୋର ନାମ ନେଇ ମତ ଦେଇଥାନ୍ତି, କିନ୍ତୁ ମୋର ମତକୁ ମୁଁ ହିଁ ଜାଣିଛି। ମୋ ସହିତ ମିଳନ କରିବାର ଠିକଣା ମୁଁ ଆସି ଦେଉଛି। ଏହା ପୂର୍ବରୁ ମୋର ଠିକଣା କେହି ଜାଣିନଥାନ୍ତି। ଗୀତାରେ ଯଦିଓ ଭଗବାନ ଉବାଜ ବୋଲି ଲେଖାଯାଇଛି, ପରନ୍ତୁ ଗୀତାକୁ ମଧ୍ୟ ମନୁଷ୍ୟମାନେ ହିଁ ତିଆରି କରିଛନ୍ତି। ଭଗବାନ ତ ସ୍ୱୟଂ ଜ୍ଞାନର ସାଗର ଅଟନ୍ତି। ଭଗବାନ ଯେଉଁ ମହାବାକ୍ୟ ଶୁଣାଇଛନ୍ତି ତାହାର ସ୍ମୃତି ସ୍ୱରୂପ ପୁଣି ଏହି ଗୀତା ତିଆରି ହୋଇଛି। ଏହି କଥା ବିଦ୍ୱାନ ପଣ୍ଡିତ ଆଚାର୍ଯ୍ୟ କହୁଛନ୍ତି କି ପରମାତ୍ମା ସଂସ୍କୃତରେ ମହାବାକ୍ୟ ଉଚ୍ଚାରଣ କରିଥିଲେ ତାକୁ ଶିଖିବା ବିନା ପରମାତ୍ମା ମିଳିପାରିବେ ନାହିଁ। ଏପରି ତ ଆହୁରି ହିଁ କର୍ମକାଣ୍ଡରେ ଫସାଇ ଦେଉଛନ୍ତି। ଯଦି ବେଦ ଶାସ୍ତ୍ର ପଢି ସିଡି ଚଢିଯିବେ ତାହେଲେ ପୁଣି ସେତିକି ତଳକୁ ଓହ୍ଲାଇବାକୁ ପଡିବ, ଅର୍ଥାତ୍ ତାକୁ ଭୁଲି ଏକ ପରମାତ୍ମାଙ୍କ ସହିତ ବୁଦ୍ଧି ଯୋଗ ଯୋଡିବାକୁ ପଡିବ। କାହିଁକି ନା ପରମାତ୍ମା ସ୍ପଷ୍ଟ ଭାବେ କହୁଛନ୍ତି, ଏହି କର୍ମକାଣ୍ଡ ବେଦ ଶାସ୍ତ୍ର ପାଠ କଲେ ମୋତେ ପ୍ରାପ୍ତି କରିପାରି ନଥାନ୍ତି। ଦେଖ, ଧ୍ରୁବ, ପ୍ରହ୍ଲାଦ, ମୀରା କେଉଁ ଶାସ୍ତ୍ର ପଢିଛନ୍ତି? ଏଠାରେ ତ ଯାହା ପଢିଛୁ ତାକୁ ଭୁଲିବାକୁ ପଡିଥାଏ, ଯେପରି ଅର୍ଜୁନ ପଢିଥିଲେ ତେଣୁ ତାଙ୍କୁ ମଧ୍ୟ ଭୁଲିବାକୁ ପଡିଲା। ଭଗବାନଙ୍କର ସ୍ପଷ୍ଟ ମହାବାକ୍ୟ ରହିଛି, ପ୍ରତି ଶ୍ୱାସରେ ମୋତେ ମନେ ପକାଅ, ଏଥିରେ କିଛି ବି କରିବାର ଆବଶ୍ୟକତା ନାହିଁ। ଯେପର୍ଯ୍ୟନ୍ତ ଏ ଜ୍ଞାନ ପ୍ରାପ୍ତ କରିନାହାନ୍ତି ସେ ପର୍ଯ୍ୟନ୍ତ ଭକ୍ତି ମାର୍ଗ ଚାଲିଥାଏ, କିନ୍ତୁ ଜ୍ଞାନର ଦୀପକ ଜାଗ୍ରତ ହୋଇଗଲେ କର୍ମକାଣ୍ଡ ଛାଡି ଦେଇଥାନ୍ତି। କାହିଁକି ନା କର୍ମକାଣ୍ଡ କରି କରି ଯଦି ଶରୀର ତ୍ୟାଗ କରିଲ ତାହେଲେ ଲାଭ କଣ ମିଳିଲା? ପ୍ରାରବ୍ଧ ତିଆରି ହେଲା ନାହିଁ, କର୍ମ ବନ୍ଧନର ହିସାବ କିତାବରୁ ତ ମୁକ୍ତି ମିଳିଲା ନାହିଁ। ଲୋକମାନେ ତ ଭାବୁଛନ୍ତି ମିଛ ନ କହିବା, ଚୋରି ନ କରିବା, କାହାକୁ ଦୁଃଖ ନ ଦେବା ଏସବୁ ଭଲ କର୍ମ ଅଟେ। କିନ୍ତୁ ଏଠାରେ ତ ସଦାକାଳ ପାଇଁ କର୍ମର ବନ୍ଧନରୁ ମୁକ୍ତ ହେବାକୁ ପଡ଼ିବ ଏବଂ ବିକର୍ମ ଗୁଡ଼ିକର ମୂଳୋତ୍ପାଟନ କରିବାକୁ ହେବ। ଆମେ ଏବେ ଚାହୁଁଛୁ ଏପରି ମଞ୍ଜି ବୁଣିବୁ ଯାହାଦ୍ୱାରା ଭଲ କର୍ମର ବୃକ୍ଷର ଉତ୍ପତ୍ତି ହେବ। ଏଥିପାଇଁ ମନୁଷ୍ୟ ଜୀବନର କାର୍ଯ୍ୟକୁ ଜାଣି ଶ୍ରେଷ୍ଠ କର୍ମ କରିବାକୁ ହେବ। ଆଚ୍ଛା, ଓମ୍ ଶାନ୍ତି।